श्री 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 कृष्ण बलराम श्री श्री जगन्नाथ बलभद्र सुभद्रा महारानी श्री राधा कृष्णचंद्र श्री श्री लक्ष्मण नृसिंहदेव श्री श्री सीताराम लक्ष्मण हनुमान जी कृपाल पद्मणि मन प्रणत निवेदन करी श्रील गुरुदेव श्री श्रीमद भक्त श्री रामदेव स्वामी गुरु महाराज कृपाल पद्मणि मन प्रणत निवेदन करी ईश्वर प्रतिष्ठता आचार्य श्री श्रीमद श्री भक्ति विधान स्वयं प्रभुपाद महाराज पाद पद्मणि मन प्रणत निवेदन करी समस्त साधु वैष्णव तथा उपस्थित वैष्णव सौजन मातृवृंद अर्पण निवेदन करी। आज आम श्रीमद भागवत दशम स्कंद चौदह अध्याय श्लोक छत्तीश कथा आरंभ करवा तेणु गत काल आम कही पैंतीस श्लोक एषा घोष निवासीना मत भवान कि देवरात दिन से तो विश्वफलाद फलं तदपरं कुत्राप्य नुहति सद्वेषा दिवपुतनापि सकुला तमेव देवार्पिता जद्धा मार्थ श्रोत्प्रियात्मतनय प्राणाशया स्तुत्कृते। ये श्लोकटि आम गतकाल कही लाइन पढ़ाला पर मध्य आम कथा कहवा तेणु ये जो रही गत काल आम कही कमी घोष होता अंबा अंबा आउ सब वेदपाठ होता गोविंद मार पुरुषं तमं भजाम इत्यादि जो ब्रजवासी मान कर ब्रजकूल सब जो भाई भाव सब होता घोष ये सब गत काल आम आलोचना करते तेणु दमा कहते आपण ब्रजवासी मान पाखे ऋणी रही कि जो भगवान हत्या करने जी आसुची भगवान दौर पार्श्वदत्त प्रदान करो मैंने भगवान को सेवा कर फूल तोड़ फूल सेवा कर कौन कह तेणु ब्रह्मा कह आपके ऋणी रे कथा कथी आम आलोचना करें तेणु बर्तमान कहते तावत्कारागृह गृह तावन्मोहो आंध्रिनिगढ़ो जावत् कृष्ण नेजना आम पाखे गोटे डुप्लिकेट लाइन अच्छी इलेक्ट्री पढ़ाला पर आम गोटे डुप्लिकेट इलेक्ट्रिसीटी अच्छे फैन चलिए कौन आम पाई गोटे रही बिना तेणु तावत रागा द्वेष तेना बहुत जगह राग द्वेष दुईटी जिनस रही प्रति मो आसक्ति प्रति मोर द्वेष ये राग द्वेष ये राग द्वेष जो मुक्त हेल्ले भगवत धाम को जीव राग थिबा पर्यंत जो भगवत धाम जाइपर ना भगवान कहले बीत राग भय क्रोध मनमया माँ उपासिता भव ज्ञान तपसा पिता मध्वाम कथा भगवत गीतारे भगवान कहते कथा जो मैंने राग द्वेष मुक्त होती यही भाव अनेक भगवान धाम को जाती जो मैंने राग द्वेष भितर अच्छा से मैंने जापर ना कि अलग ये राग थी तावत राग दहस्ते ना से दिन पर्यंत ये जो आसक्ति रही आम अमक प्रति आसक्ति रही अमक प्रति द्वेष रही ये रही आम राग द्वेष भीतर रही भौतिक जगत मैंने ये राग द्वेष रहा प्रति मोर आसक्ति रहा सब बहुत बढ़िया लोक मैं आसक्ति रही सी अमुक लोकटा बहुत दुष्ट द्वेष तेनाली भाव में भौतिक जगत समस्त राग द्वेष रही किंतु जिते दिन पर्यंत आम राग द्वेष रही आम से दिन पर्यंत भौतिक जगत घूरी बुलुआ से दिन पर्यटन घूरी बुलुआ राग द्वेष मुक्त हेले ही जाकर भगवत धाम को जीवा किंतु वृंदावन धाम अलग प्रिंसिपल अलग से कौन ना ताबाद राग द्वेष तेना राग इत्यादि गोटे गोटे चोर भली चोर भली कहले आम सब जो रही आमर जो प्रकृत स्वभाव रही चोरी कर नहीं जाऊँ ଭଗବାନ ପ୍ରତି ଆସକ୍ତି ହେଲେ, ଭଗବାନ ପ୍ରତି ଯଦି ଆମେ ଭଗବାନ ଭକ୍ତ ହୋଇଯିବା, ତାହେଲେ ଆମର କାହା ପ୍ରତି ରାଗ ରହିବନି କି କାହା ପ୍ରତି ଦୋଷ ରହିବ ନାହିଁ। ଯେମିତି ଭଗବାନ କହିଲେ ସମୂହଂ ସର୍ବଭୂତେଷୁ ନ ଆମେ ଦୋଷୋସ୍ତି ନ ପ୍ରିୟ, ମୋର କାହା ପ୍ରତି ରାଗ ନାହିଁ କି କାହା ପ୍ରତି ଦୋଷ ନାହିଁ, ମୁଁ ସମସ୍ତଙ୍କ ସମାନ। ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ହେବେ ସେମାନେ ସେହି ସ୍ତରକୁ ଆସିବେ, ଭଗବାନଙ୍କ ସବୁ ଗୁଣ ସେମାନେ ଲାଭ କରିବେ। କିନ୍ତୁ ଇଏ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଯେଉଁ ରାଗ ଇତ୍ୟାଦି ରହିଛି, ତାବତ୍ ରାଗାଦୟ ସ୍ତେନା, ସେତେଦିନ ପର୍ଯ୍ୟନ୍ତ ଏଇ ଯେଉଁ ଆସକ୍ତି ଇତ୍ୟାଦି ଗୋଟେ ଗୋଟେ ଚୋର, ରାଗାଦୟ ସ୍ତେନା, ତାବତ୍ କାରାଗୃହ ଗୃହ, ଏଇ ଯେଉଁ ଗୃହରେ ଆମେ ରହୁଛେ, ଗୃହସ୍ଥମାନଙ୍କ କଥା କୁହାଯାଉଛି, ଗୃହସ୍ଥମାନେ ଯେଉଁମାନେ ଗୃହରେ ରହୁଛନ୍ତି ସେଇଟା ସେତେଦିନ ପର୍ଯ୍ୟନ୍ତ ତାଙ୍କର ସେଇଟା କାରାଗୃହ ବନ୍ଦୀଘର, ସେତିକି ଦିନ ପର୍ଯ୍ୟନ୍ତ ତାଙ୍କର ବନ୍ଦୀଘର। ତାବତ୍ ମୋହ ଅଙ୍ଘ୍ରି ନିଗୁଡ଼ ମୋହ କହିଲେ ଯେଉଁଭଳି ଭାବରେ ଅର୍ଜୁନ କହୁଥିଲେ, ଏମାନେ ସବୁ ମୋହର ମୋହଗ୍ରସ୍ତ ହେଇକି ସବୁ କହୁଥିଲେ, ଭଗବାନଙ୍କ କଥା ଶୁଣିଲା ପରେ ତାଙ୍କର ମୋହ ଦୂର ହେଲା। ତାପରେ କହିଲେ ନଷ୍ଟ ମୋହ ସ୍ମୃତି ଲବ୍ଧୁଆ, ଏସବୁ କଥା ହୋଇଛି। ମୋହ କହିଲେ ଅହମ୍ ମମେତି, ମୋହ କହିଲେ କ'ଣ, ଏ ଶରୀରକୁ ଭାବୁଛି ଆମେ ହେଉଛି ମୁଁ, ଆଉ ଶରୀର ସମ୍ବନ୍ଧୀୟ ହେଉଛି ମୋର, ଅହମ୍ ମମେତି, ଏଇଟା ହେଉଛି ମୋହ। ପଞ୍ଚମ ସ୍କନ୍ଧରେ ଋଷଭଦେବ କଥା କହିଛନ୍ତି। ଏ ମୋହ କେମିତି ଆରମ୍ଭ ହେଉଛି ନା, ପୁଂସ ସ୍ତ୍ରୀୟ ମିଥୁନ ଭାବ ମିଥନ ତୟର ମୃତ ହୃଦୟଗନ୍ତି ମାହୁ ଅଥ ଗୃହକ୍ଷେତ୍ର ସୁତାର୍ଥ ବିତ୍ତେ ଜନସ୍ୟ ମୋହୟଂ ଅହମ୍ ମମେତି। ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ ରହିଛି, ଏଇଥିରୁ ହୃଦୟର ବନ୍ଧନ ଆରମ୍ଭ ହେଉଛି। ପୁଂସ ସ୍ତ୍ରୀୟ ମିଥୁନ ଭାବ ତୟର ମୃତ ହୃଦୟଗନ୍ତି ମାହୁ, ହଁ ହୃଦୟର ଗ୍ରନ୍ଥି ଆରମ୍ଭ ହେଲେ ତାପରେ ଦରକାର ହେବ ଏଇଟା ମୋର ଗୃହ, ହଁ ତାପରେ କ'ଣ ଏମିତି ଆଉ ପୁଂସ ସ୍ତ୍ରୀୟ ମିତ୍ରୀ ମହାମିତମ ତୟର ମିତ ହୃଦୟ ଗ୍ରନ୍ଥି ଅତ ଗୃହ, ହଁ ଘରଟେ ଦରକାର, ଗୋଟେ ବଢ଼ିଆ ଫାଇନ୍, ଗୋଟେ ବଢ଼ିଆ ସୁନ୍ଦର ଭାବରେ ଇଏଟେ କରିବା, ହଁ ଆପାର୍ଟମେଣ୍ଟ ଗୋଟେ କରିବା ଗୃହ, ହଁ ତାପରେ କ୍ଷେତ୍ର, ହଁ ଜାଗା ଫାଗା କିଣିବା ବା ବିଜନେସ୍ ଫିଜନେସ୍ କରିବା, ପିସିଓ ପିସିଓ କରିବା, କାର୍ କାର୍ ଫାର୍ ସବୁ କରିବା, ଏ ବିଜନେସ୍ ଗୃହକ୍ଷେତ୍ର, ହଁ ଏଇଭଳି ଭାବରେ ଗୃହକ୍ଷେତ୍ର ଆପ୍ତ ବିତେଇ ଧନ ଆସିଲା, ମୋର ବନ୍ଧୁବାନ୍ଧବ ଆସିଲେ, ଏଇଭଳି ଭାବରେ ସୁତ ପୁତ୍ର ଆସିଲା, କନ୍ୟା ଆସିଲା, ଏଇଭଳି ଭାବରେ ଜନସ୍ୟ ମୋହ ଅହମ୍ ମମେତି, ଇଏ ହେଉଛି ମୋହ। ସେତେବେଳେ ଆମେ ଭାବୁଛେ ଅହମ୍, ଅହମ୍ କହିଲେ କ'ଣ ଭାବୁଛି, ଅହମ୍ କହିଲେ ଯଦି ପଚାରିବେ ପରସ୍ପର ଆପଣଙ୍କର ପରିଚୟ କ'ଣ, ଯଦି ପଚାରିବେ ଯଦି ଆପଣ ଜାଣିନାହାନ୍ତି, ଆପଣ କହିଲେ ଆପଣଙ୍କ ପରିଚୟ କ'ଣ, ଆମେ ସାଙ୍ଗେ ସାଙ୍ଗେ କହିଲେ ଆମେ ପାଣି ହେବୁ, ସତକଟା ଅନୁସାରେ ଭାଗ ଲୋକ ଏଇଭଳି ଭାବେ ପରିଚୟ ଦେବେ, ଏ ଶରୀର, ଶରୀର ହେଉଛି ମୁଁ, ଆଉ ଶରୀର ସମ୍ବନ୍ଧୀୟ ହେଉଛି ମୋର, ଅହମ୍ ମମେତି, ଇଏ ହେଉଛି ମୋହ, ଇଏ ହେଉଛି ମୋହ। ତାବତ୍ ମୋହ ଅଙ୍ଗ୍ରି ନିଗୁଡ଼, ଏ ମୋହଟା ହେଉଛି ଗୋଟେ ଅଙ୍ଗ୍ରି ନିଗୁଡ଼, ପାଦକୁ ବାନ୍ଧି ଦେଉଛି, ପାଦକୁ ବାନ୍ଧି ଦେଲେ ଆପଣ କୁଆଡ଼େ ଯାଇପାରିବେ ନାହିଁ, ଏ ଭୌତିକ ଜଗତରେ ଘୁରି ବୁଲୁଥିବେ, ଭଗବତଧାମ ତ କ'ଣ ଯିବେ, ଏ ଭୌତିକ ଜଗତରେ ଘୁରି ବୁଲୁଥିବେ ଏ ମୋହ ଥିବା ପର୍ଯ୍ୟନ୍ତ। ମୋହ ଦୂର ହେଲେ ଭଗବତ ଗୀତାରେ ଭଗବାନ କହି ଅର୍ଜୁନ କହିଲେ, ଭଗବାନଙ୍କର ଜ୍ଞାନ ପାଇସାରିଲା ପରେ ଲାଇନ ଆସିଲା, ଆସିଲେ ଆଉ ଏ ଫ୍ୟାନ୍ର ଦରକାର ନାହିଁ। ଭଗବାନଙ୍କର ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲେ ଅର୍ଜୁନ କହିଲେ, ପ୍ରଭୁ ମୋର ମୋହ ଦୂର ହେଲା, ନଷ୍ଟ ମୋହ ସ୍ମୃତି ଲବ୍ଧାତ୍ ପ୍ରସାଦାତ୍ ମ୍ୟାଚିତ, ଆମେ ଆପଣଙ୍କ କୃପାରୁ ଆମର ସ୍ମୃତି ଫେରିପାଇଲୁ, ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ଆମେ ସେଇଟା ଜାଣିଛେ, କ'ଣ ସମ୍ବନ୍ଧ ଅଛି ଭଗବାନଙ୍କ ସହିତ, ଭୌତିକ ଜଗତରେ ଆମେ ଖୋଜି ବୁଲୁଛେ ସମ୍ବନ୍ଧ, କିନ୍ତୁ ଇଏ ଯେଉଁ ରହିଛି ଆମେ କାହିଁକି ନା ଆମର ମୋହ ଥିବା ହେତୁ ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ଭୁଲି ଯାଇଛେ, କିନ୍ତୁ ଯେତେବେଳେ ଆମର ମୋହ ଚାଲିଯିବ ଆସ୍ତେ ଆସ୍ତେ ଆମେ ଜାଣିପାରିବା, ପ୍ରଭୁ ଆପଣଙ୍କର ସହିତ ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା ତତ୍ପ୍ରସାଦ ଆତ୍ମା ଚିତ୍ତୋଷ୍ମୀ ଗତ ସନ୍ଦେହ କରି ସେ ବଚନ ଦେବ, ଆମର ସନ୍ଦେହ ବର୍ତ୍ତମାନ ଚାଲିଯିବ, ଆଉ ଭଗବାନ ଯାହା କହିବେ ଆମେ ସେଇଟା କରିବା, ଭଗବାନ ଯାହା ସବୁ ଦେଇଛନ୍ତି ଶାସ୍ତ୍ରରେ ସବୁ ନିର୍ଦ୍ଦେଶ ଦେଇଛନ୍ତି ସେ ଅନୁସାରେ ଆମେ କାର୍ଯ୍ୟ କରିବା, ଆମ ମନ ଇଚ୍ଛା କାର୍ଯ୍ୟ କରିବା ନାହିଁ। ତେଣୁ ଏଇଟା ହେଉଛି ଏହିଭଳି ଭାବରେ ତାବତ୍ ମୋହ ଅଙ୍ଗ୍ରି ନିଗୁଡ଼, ଏ ମୋହ ଥିବା ପର୍ଯ୍ୟନ୍ତ ଆମର ପାଦରେ ବେଣି ବେଡ଼ି ବେଡ଼ି ରହିଛି, ବାନ୍ଧିକି ବନ୍ଧା ହୋଇକି ରହିଥିବା, ଆମେ ପାଦରେ ବନ୍ଧା ହୋଇକି ରହିଥିବା, ଯେମିତି ଗାଈକୁ ବନ୍ଧା ହୋଇକି ରଖାଯାଉଛି, ତାର କ'ଣ ଏଇଟା କ'ଣ କହନ୍ତି ବେକ ନା କ'ଣ ଏଇଟା ସେଥିରେ ବନ୍ଧା ହେଉଛି, ଗଳାରେ ବନ୍ଧା ହେଉଛି, ଗାଈ ଗଳାରେ ବନ୍ଧା ହୋଇଥିଲେ ସେ ଯାଇପାରିବ? ସେହିଭଳି ଭାବରେ ଆମର ପାଦକୁ ଯଦି ଜଣେ ବାନ୍ଧିକି ରଖିବ ଆମେ ଯାଇପାରିବା କୁଆଡ଼େ? ସେହିଭଳି ଭାବରେ ଏ ଯେଉଁ ମୋହ ରହିଛି ସେ ଗୋଟେ ଅଙ୍ଗ୍ରି ନିଗୁଡ଼ ଭଳି, ଅଙ୍ଗ୍ରି ନିଗୁଡ଼ ଯାବତ୍ କୃଷ୍ଣ ନତେ ଜାନା, ସେଇଟା ସେତିକି ଦିନ ପର୍ଯ୍ୟନ୍ତ ରହିବ। କେତେ ଦିନ ପର୍ଯ୍ୟନ୍ତ? ନା ଯାବତ୍ କୃଷ୍ଣ ତନେ ଜାନା ନତେ ଜାନା, ଭଗବାନ କୃଷ୍ଣଙ୍କର ଯଦି ଆପଣ ହେଇଗଲେ ତାହେଲେ ଏ ଯେଉଁ ରାଗ ରହିଛି ବା ଗୃହ ରହିଛି ବା ମୋହ ରହିଛି ଏସବୁ କିଛି ଅସୁବିଧା ନାହିଁ, କାରଣ ସେ ଭଗବାନଙ୍କର ଜନ୍ମ ହେଇଗଲେ। ତେଣୁ ଏଇଠି କୁହାଯାଉଛି ଯେ କ'ଣ କୁହାଯାଉଛି, ଭୀତରାଗାଦି ଦୋଷାଣାଂ ସନ୍ୟାସାନାମପି ନ ମତ ପରଂ କିଞ୍ଚିତ୍ ଅସ୍ତି କଥମେଷାଂ ଅପର୍ଯ୍ୟାପ୍ତଂ ଇତି ଆହ। ସନ୍ନ୍ୟାସୀମାନେ, ସନ୍ନ୍ୟାସୀମାନଙ୍କର ଏସବୁ ନାହିଁ, ତାଙ୍କର ସେସବୁ ଘର ଦ୍ୱାର ପିଲା ଆସୁଆ ଏସବୁ ସବୁ ତ୍ୟାଗ କରିଦେଇଛନ୍ତି। ତେଣୁ ତୋଦିଆଣାଂ ତୁ ବ୍ରଜବାସୀମାନଙ୍କର ରାଗ ଦ୍ୱେପି ତୋ ନିଷ୍ଠା ମୋଚକା ହେବ ଇତି ନ ଜାତିଭ୍ୟ ବିଶେଷ ଭଜନଂ ତୁ ଅଧିକ ମିତି ଭାବ। ସନ୍ନ୍ୟାସ ହେଇକି କ'ଣ ହେବ, ବ୍ରଜରେ ଯେଉଁମାନେ ବ୍ରଜବାସୀମାନେ ରହିଛନ୍ତି, ଗୃହ ଦ୍ୱାର ପିଲା ଛୁଆ ଇତ୍ୟାଦି ସବୁ ନେଇକି ରହିଛନ୍ତି, ସମସ୍ତେ ଭଗବାନଙ୍କର ଭଜନରେ ରତ ରହିଛନ୍ତି, ଆଉ ସନ୍ନ୍ୟାସୀ କ'ଣ ତାଣୁ ବଡ଼? ସମସ୍ତେ ଭକ୍ତବୃନ୍ଦ ଠାକୁର କହିଲେ ମୋର ଯେଉଁ ପତ୍ନୀ ପିଲା ଛୁଆ ସବୁ ରହି ସମସ୍ତେ ଆପଣଙ୍କର ସେବକ ସେବିକା, ତେଣୁ ଏହି ଭାବରେ ଯେଉଁମାନେ ଗୃହରେ ରହୁଛନ୍ତି ବ୍ରଜବାସୀମାନଙ୍କ କଥା ଏଠି କୁହାଯାଉଛି, ସେମାନେ ସନ୍ନ୍ୟାସୀଙ୍କ ଠାରୁ ଆହୁରି ଉନ୍ନତ ସ୍ତରର ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ଆଚ୍ଛା ଏଠି ଗୋଟେ ସନାତନ ଗୋସ୍ୱାମୀ କହୁଛନ୍ତି ତା ବାଦ ରାଗ ଦ୍ୱୟ ଆଦି କ'ଣ, ଆମେ କହିଲେ ରାଗ ଦ୍ୱେଷ ଇତ୍ୟାଦି କହିଲେ ଇତ୍ୟାଦି କ'ଣ, ଇତ୍ୟାଦି କ'ଣ? ସନାତନ ଗୋସ୍ୱାମୀ କହୁଛନ୍ତି ଆଦି ଶବ୍ଦ କ୍ରୋଧାଦୟ, କ୍ରୋଧ ଆଦି କ୍ରୋଧ ସବୁ ରହିଛି ନା, କ୍ରୋଧ ଆଦି ତୋଦିଆନାଂ କ୍ରୋଧ କି ଭକ୍ତି କୃଷ୍ଣ ସର୍ବ, ଭଗବାନ ଯଦି କ୍ରୋଧ କରୁଛନ୍ତି ମା ଯଶୋଦା ମା କ୍ରୋଧ କଲେ ତାଙ୍କୁ ବାନ୍ଧିଲେ ବାନ୍ଧିଲେ, କିନ୍ତୁ ସେଇଟା ଭକ୍ତି, ଭଗବାନ ସେଥିରେ ଆନନ୍ଦିତ ହେବେ। ସେହିଭଳି ଭାବରେ କୃଷ୍ଣ, କୃଷ୍ଣ କହିଲେ ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି, ଯେଉଁମାନେ ଭଗବାନଙ୍କର ଜନ୍ମ ହେଇଗଲେ ତାଙ୍କ ପାଇଁ ଇଏ ଯେଉଁ ଘର ବନ୍ଧନ ଏସବୁ ରହିଛି ଏଇଟା କିଛି ଅସୁବିଧା ନାହିଁ। ଏଇଭଳି ଭାବରେ ବ୍ରହ୍ମା ପ୍ରାର୍ଥନା କରୁଛନ୍ତି। ତେଣୁ ତାପରେ ଶୋକରେ କୁହାଯାଉଛି ପ୍ରପଞ୍ଚ ନିଷ୍ପ୍ରପଞ୍ଚୋପି ବିଡ଼ମ୍ବୟସି ଭୂତଳେ ପ୍ରପନ୍ନ ଜନ୍ମତା ଆନନ୍ଦ ସନ୍ଦୋହଂ ପ୍ରତିଥୁ ପ୍ରଭୁ। ଏଇଟା କହୁଛନ୍ତି ଭଗବାନଙ୍କର ଯେଉଁ ଲୀଳା ରହିଛି ପ୍ରପଞ୍ଚ, ଏଇ ଭୌତିକ ଜଗତକୁ ପ୍ରପଞ୍ଚ ବୋଲି କୁହାଯାଏ, କାହିଁକି କୁହାଯାଏ କି କହିବେ, ସେଭାରି ପ୍ରପଞ୍ଚ କାହିଁକି କୁହାଯାଏ? ପ୍ରପଞ୍ଚ ନିଷ୍ପ୍ରପଞ୍ଚୋପି, ସେ ଜଗତରେ ପ୍ରପଞ୍ଚ ନାହିଁ, ଏଠି ସବୁ ପ୍ରପଞ୍ଚ ରହିଛି। କ'ଣ କ'ଣ ପ୍ରପଞ୍ଚ? ପାଞ୍ଚ ଭଗବତ ଗୀତାରେ ଏଇ ପାଞ୍ଚଟି ବସ୍ତୁ, ପାଞ୍ଚଟି ତତ୍ତ୍ୱ ରହିଛି, ଏଇ ପ୍ରପଞ୍ଚ ପାଞ୍ଚଟି ବସ୍ତୁ ରହିଛି ଭଗବତ ଗୀତାରେ, ଏଇ ପ୍ରପଞ୍ଚ ବିଷୟରେ ବର୍ଣ୍ଣନା କରାଯାଇଛି। କ'ଣ କ'ଣ ସିଏ? ନା ଏ ଭୌତିକ ଜଗତ, ଭୌତିକ ଜଗତରେ ତିନି ଗୁଣ ରହିଛି, କାଳ ରହିଛି, ଜୀବମାନେ ରହିଛନ୍ତି, ଆମେ ସବୁ ଏ ଜୀବ ଏ ପ୍ରପଞ୍ଚରେ ଆମେ ରହିଛେ, ଆମର କର୍ମ ରହିଛି, ଭଲ କର୍ମ ଖରାପ କର୍ମ ଏ ସବୁ ରହିଛି, କର୍ମ ଇଏ ଗୋଟେ ପ୍ରପଞ୍ଚ, କାଳ ରହିଛି, ଯେହେତୁ ଆମେ କ'ଣ ଭୌତିକ ଜଗତ ରହିଛେ ସେଥିପାଇଁ ଆମର ଅତୀତ ବର୍ତ୍ତମାନ ଭବିଷ୍ୟତ ଏଇଭଳି ଭାବରେ ଯେଉଁ କାର୍ଯ୍ୟ କରିଥିବା ଅତୀତରେ ଯାହା କରିଥିବା ବର୍ତ୍ତମାନ ସେଇଟା ଭୋଗ କରିବା, ବର୍ତ୍ତମାନ ଯାହା କରିବା ଭବିଷ୍ୟତ ତାହା ଭୋଗ କରିବା, ଏଇଭଳି ଭାବରେ କାଳ ଚାଲିଛି। କାଳ ଜୀବ ତାପରେ କର୍ମ ଏଇଭଳି ଭାବରେ କର୍ମ ସମସ୍ତେ କରୁଛନ୍ତି। ତାପରେ ଆଉ କ'ଣ ସମୟ ଗଲା ଜୀବ ଇଏ, ତାପରେ ଭଗବାନ ଈଶ୍ୱର ରହିଛନ୍ତି, ଈଶ୍ୱର ଈଶ୍ୱର ନିୟନ୍ତ୍ରଣକାରୀ ରହିଛନ୍ତି। ଏଇଭଳି ଭାବରେ ପାଞ୍ଚଟି ବସ୍ତୁ ରହିଛି, ଭୂତ ପ୍ରକୃତି ଏଇଭଳି ଭାବରେ ପାଞ୍ଚଟି ପ୍ରପଞ୍ଚ ବୋଲି କୁହାଯାଏ। ଏ ଭୌତିକ ଜଗତକୁ ଯେତେବେଳେ ଭଗବାନ ଆସନ୍ତି, ଭଗବାନ ଚିତ୍ ଜଗତରେ ସେଠି ପ୍ରପଞ୍ଚ ନାହିଁ, ସେଇଟା ନିଷ୍ ପ୍ରପଞ୍ଚ ବୋଲି କୁହାଯାଉଛି। ଭୌତିକ ଜଗତରେ ଚିତ୍ ଜଗତରେ ସେମାନେ ସବୁ ସମସ୍ତେ ହେଉଛନ୍ତି ମୁକ୍ତ ଜୀବ, ଆମେ ସବୁ ବଦ୍ଧ ଜୀବ, ଏବଂ ସେଠି ସବୁ ଏଭଳି ସମୟ ନାହିଁ, ସେଠି ଚିତ୍ ଜଗତରେ ଏଭଳି ସମୟ ନାହିଁ, ସେଠି ହେଉଛି ନିତ୍ୟ ବର୍ତ୍ତମାନ। ଆମେ ଚିନ୍ତା କରିପାରିବା ନାହିଁ ନିତ୍ୟ ବର୍ତ୍ତମାନଟା କ'ଣ, ଆଉ ସେଠି କର୍ମ ନାହିଁ, ଆମେ କର୍ମଫଳ ଭୋଗ କରୁଛେ। ଯେଉଁକୁ ଯେଉଁ ମନୁଷ୍ୟକୁ ମନୁଷ୍ୟମାନେ କର୍ମଫଳ ଭୋଗ କରୁଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସେମାନେ କର୍ମଫଳ ଭୋଗ କରୁନାହାନ୍ତି। ମନୁଷ୍ୟମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିବେ ସେଭଳି ଭାବରେ ଫଳ ପାଇବେ, ଯିଏ ଯେଉଁଭଳି ଭାବରେ କାର୍ଯ୍ୟ କରିବ ସତ୍ୱଗୁଣରେ ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ଧାର୍ମିକ କାର୍ଯ୍ୟ କଲେ ସେମାନେ ଉନ୍ନତ ଲୋକକୁ ଯିବେ, ରଜଗୁଣରେ ରହିଲେ ସେହି ସ୍ଥିତିରେ ରହିବେ, ତମଗୁଣରେ ରହିଲେ ନିମ୍ନ ସ୍ଥିତି ପ୍ରାପ୍ତ ହେବେ। ଏହିଭଳି ଭାବରେ କର୍ମଫଳ ରହିଛି ଏଠି ମନୁଷ୍ୟମାନଙ୍କ ପାଇଁ, ପଶୁପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସେମାନଙ୍କ ପାଇଁ ନାହିଁ। ତେଣୁ ଏ ଯେଉଁ ରହିଛି ପ୍ରପଞ୍ଚରେ ଏହିଭଳି ଭାବରେ ଆମେ ଯେଉଁ କର୍ମ କରୁଛେ, ଭଗବାନ ସେଠୁ ଯାଉଛି, ସେଠି ହେଉଛି ନିତ୍ୟ ବର୍ତ୍ତମାନ, ସେଠି ଭବିଷ୍ୟତ ବା ଆଉ ଅତୀତ ଏସବୁ କିଛି ନାହିଁ, ଏଇଟା ଆମେ ଚିନ୍ତା କରିପାରିବା ନାହିଁ। ସେଠି କିଛି କର୍ମ, ଏଠି ଆମେ କର୍ମ କରୁଛେ, କର୍ମ କରୁଛେ ସେ କର୍ମ ଫଳ ଭୋଗ କରୁଛେ, ସେଠି କିଛି କର୍ମ ନାହିଁ, ସେଠି ସବୁ ଭକ୍ତି, ସେସବୁ କାମ ଚାଲିଛି, ସେଠି ସବୁ ଭକ୍ତି, ସବୁ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇକି ରହିଛନ୍ତି ସେଇଟା କର୍ମଫଳ। ଏ ବି ବର୍ତ୍ତମାନ ମଧ୍ୟ ଯେଉଁମାନେ ଭକ୍ତି କରୁଛନ୍ତି ସେଇଟା କର୍ମଫଳ ନୁହଁ। ଭଗବତ ଗୀତାରେ ଭଗବାନ କହିଲେ ନା, କ'ଣ କହିଲେ ଭଗବାନ କହିଲେ, ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋକଙ୍କ କର୍ମବନ୍ଧନ। ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରାଯାଉ ନାହିଁ ତାହେଲେ ସେଇଟା କର୍ମବନ୍ଧନ ଭୋଗ କରିବାକୁ ପଡ଼ିବ। ଏ ରଘୁନନ୍ଦନ ଧାମରେ କର୍ମଫଳ ନାହିଁ, ରଘୁନନ୍ଦନ ଧାମ ଯିଏ ଯାହା କର୍ମ କରୁଛି, ଇଏ ଭଲ କର୍ମ ହେଉ ବା ଖରାପ କର୍ମ ଯାହା ବି ହେଉ, ଯେଉଁ ଘସିଲା ବେଳକୁ ପିମ୍ପୁଡ଼ି ମରୁଛନ୍ତି ଯାହା ବି ହେଉ, କିନ୍ତୁ ଏଇଟା କର୍ମଫଳ ଏଠି ନାହିଁ, ଏଠି ଭକ୍ତି। ଯଜ୍ଞାର୍ଥାତ୍ କର୍ମଣ, ଭଗବାନ ପାଇଁ କର୍ମ କରାଯାଉଛି, ଭଗବାନ ପାଇଁ କର୍ମ ନ କରାଗଲେ କର୍ମ ବନ୍ଧନ ହେବ। ପୁଣ୍ୟକର୍ମ କଲେ ପୁଣ୍ୟ ଉନ୍ନତ ଲୋକକୁ ଯିବେ, ପାପ କାର୍ଯ୍ୟ କଲେ ନିଚ ଲୋକକୁ ଯିବେ, ଏଇଭଳି ଭାବରେ କର୍ମବନ୍ଧନ ରହିଛି। କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯାହା କରାଯାଉଛି ଏଇଟା କର୍ମବନ୍ଧନ ମୁକ୍ତ, ଯଜ୍ଞାର୍ଥ କର୍ମଣ ନେତ୍ର ଲୋକଙ୍କ କର୍ମବନ୍ଧନ, ତଦର୍ଥଂ କର୍ମ କୁହନ୍ତି ମୁକ୍ତ ସଂଘ ସମାଚାର। ତେଣୁ ଭଗବାନ କହୁଛନ୍ତି, ଏ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କର ଏବଂ ଭଗବତ ଧାମକୁ ଯାଅ, ମୁକ୍ତ ସଂଘ ସମାଚାର। ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ ହେଉନି ମାନେ ରଘୁନନ୍ଦନ ଧାମ ବା ଯିଏ ଯେଉଁ ଭକ୍ତମାନେ ଅଛନ୍ତି ତାଙ୍କ ଘରେ ମଧ୍ୟ ଭକ୍ତ ରହିଲେ ମଧ୍ୟ ଘରେ ରହିଲେ ବି ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯାଉଛି ସେଇଟାକୁ କର୍ମଫଳ ତାକୁ ପ୍ରାପ୍ତ ହେବାକୁ ପଡ଼ିବ ନାହିଁ। କିନ୍ତୁ କେତେଜଣ ଲୋକ ଏଇଭଳି ଭାବରେ କାର୍ଯ୍ୟ କରୁଛନ୍ତି, କେତେଜଣ ଭଗବାନଙ୍କ ପ୍ରତି ଭକ୍ତି କରୁଛନ୍ତି, ଭଗବାନ କହିଲେ ନା ମନୁଷ୍ୟାଣ ସହସ୍ରଶ ପଶ୍ଚିତ ଜାତି ସିଦ୍ଧାଏ, ହଜାର ହଜାର ଲୋକ ପଶୁଭଳି ଜୀବନ ଯାପନ କରୁଛନ୍ତି, ଆଉ ଭକ୍ତି କ'ଣ ସେମାନେ ଜାଣିବେ, ଭକ୍ତି କ'ଣ ଜିନିଷ କି, ଭଗବାନ କିଏ, ଭକ୍ତି କ'ଣ ଏସବୁ କ'ଣ ସେ ଜାଣିବେ ସେମାନେ, ପଶୁଭଳି ରହିଛନ୍ତି ସେମାନେ। ତେଣୁ ଏଠି ଯେଉଁ କର୍ମ ରହିଛି ସେଠି କୌଣସି କର୍ମ ନାହିଁ, ସେଠି ସବୁ ଭକ୍ତି, ଭଗବାନଙ୍କ ଉଦ୍ଦେଶ୍ୟରେ ସେବା କରୁଛନ୍ତି ମୁକ୍ତ ଜୀବ। ଆମେ ଭଗବାନ ଭୁଲି ଯାଇଛେ, ଆମେ ବଦ୍ଧ ଜୀବ, କିନ୍ତୁ ସେଇଟା ହେଉଛି ସେଠି ସମସ୍ତେ ମୁକ୍ତ ଜୀବ, ସେଠି କେହି ଭଗବାନ ଭୁଲି ନାହାନ୍ତି, ସେମାନେ ସମସ୍ତେ ଭଗବାନ ସେବାରେ ନିଯୁକ୍ତ ରହିଛନ୍ତି। ତେଣୁ ଭଗବାନଙ୍କର ଇଚ୍ଛା ଗୋଟେ ପୂରଣ ହୋଇପାରୁନି ସେଠି, ଭଗବାନ ଧାମରେ ବୈକୁଣ୍ଠରେ ମଧ୍ୟ ଭଗବାନ କୁଣ୍ଠା ହେଉଛି, କୁଣ୍ଠା ନାହିଁ ବୈକୁଣ୍ଠ ଲୋକ, କିନ୍ତୁ ଭଗବାନ କୁଣ୍ଠା ହେଉଛି କ'ଣ, ଭଗବାନଙ୍କ ପ୍ରବୃତ୍ତି ହେଉଛି ଯୁଦ୍ଧ କରିବେ, ଢୁସୁମ ଢୁସୁମ ଟିକେ କରିବେ, ପିଲିପିଲି ସବୁ ଢୁସୁମ ଢୁସୁମ ସବୁ ହେଉଛି ନା, ଭଗବାନଙ୍କ ଇଚ୍ଛା ହେଉଛି କିନ୍ତୁ ସେଠି କାହା ସହ ଯୁଦ୍ଧ କରିବେ, ସମସ୍ତେ ଭଗବାନଙ୍କ ସେବକ, କିଏ ଭଗବାନଙ୍କ ସହ ଯୁଦ୍ଧ କରିବ, ତେଣୁ ଭଗବାନ ବ୍ୟବସ୍ଥା କରନ୍ତି, ତେଣୁ ଭଗବାନ ଯେଉଁ ଆସନ୍ତି ଆମ ପାଇଁ ସବୁ ଖାଲି ଆସନ୍ତି, ତାଙ୍କର ତାଙ୍କର ନିଜର କାମ କେତେ ଗୁଡ଼ାଏ ରହିଛି, ନିଜର ଇଚ୍ଛା ସବୁ ପୂରଣ କରନ୍ତି, ସେଇଟା ହେଉଛି କ'ଣ ନା ଯୁଦ୍ଧ କରନ୍ତି, ତାଙ୍କ ଭକ୍ତମାନଙ୍କ ସହ ଯୁଦ୍ଧ କରନ୍ତି, ଜୟ ବିଜୟକୁ ପଠାନ୍ତି ଏଠିକି, ହିରଣ୍ୟାକ୍ଷ ହିରଣ୍ୟକଶିପ ରୂପରେ ଭଗବାନ ତାଙ୍କ ସହ ଯୁଦ୍ଧ କରନ୍ତି, ତାଙ୍କର ନିତ୍ୟ ପ୍ରିୟମାନଙ୍କୁ ଏଠିକି ପଠାନ୍ତି, ଭୌତିକ ଜଗତକୁ ପଠାନ୍ତି, ଗୋକୁଳ ଇତ୍ୟାଦିରୁ ଆସିକି ସେ ସବୁ ଅନ୍ୟମାନଙ୍କୁ ସବୁ ବିବାହ କରିକିରି ପରକୀୟା ଲୀଳା ଭଗବାନ ଆସ୍ୱାଦନ କରନ୍ତି, ଏସବୁ ଭଗବାନ ବୈକୁଣ୍ଠ ଲୋକରେ ଏସବୁ ହେଇପାରିବ ନା, ଚିତ୍ ଜଗତ ଏସବୁ ନାହିଁ, ତେଣୁ ଭଗବାନ ଯେତେବେଳେ ଏଠିକି ଆସନ୍ତି ସେତେବେଳେ ତାଙ୍କର ନିଜ ବାଞ୍ଛାକି ପୂରଣ କରନ୍ତି। ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ କୁହାଯାଏ ତିନ ବାଞ୍ଛା, ଭଗବାନ ତିନୋଟି ବାଞ୍ଛା ରହିଗଲା, ସେ ବାଞ୍ଛାକୁ ପୂରଣ କଲେ, ଚୈତନ୍ୟ ମହାପ୍ରଭୁ ଉପରେ ଆସିକିରି ସେ ବାଞ୍ଛାକୁ ପୂରଣ କଲେ। ଯାହା ବି ହଉ, ଏଇଟା ବହୁତ ଗଭୀର ତତ୍ତ୍ୱ, ସେ କଥା ଛାଡ଼ନ୍ତୁ। ଭଗବାନ ଯେତେବେଳେ ଆସନ୍ତି ଚିତ୍ ଜଗତରୁ, ଚିତ୍ ଜଗତରୁ ଯେତେବେଳେ ଭୌତିକ ଜଗତକୁ ଆସନ୍ତି, ନିଷ୍ପ୍ରପଞ୍ଚ ହେଉଛି ପ୍ରପଞ୍ଚକୁ ଆସନ୍ତି, ପ୍ରପଞ୍ଚ ନିଷ୍ପ୍ରପଞ୍ଚ ବି ବିଡ଼ମ୍ବୟସ ଭୂତଳେ, ଭଗବାନ ଏଇ ଭୂତଳରେ ଯେଉଁ ଆସନ୍ତି, ଏଠିକି ଆସିକିରି ଯେଉଁ ଲୀଳା କରନ୍ତି, ମନୁଷ୍ୟ ଲୀଳାକୁ ଅନୁକରଣ କରନ୍ତି ଭଗବାନ। ହଁ, ମନୁଷ୍ୟ ଯେମିତି ଜନ୍ମ ହୁଏ ସେମିତି ଜନ୍ମ ହେଲେ, ଭଗବାନ ଜନ୍ମ ହେଲେ, ହଁ ଏଇଭଳି ଭାବରେ ସବୁ ଲୀଳା କଲେ, ଲୀଳା ଖେଳା ସବୁ କଲେ, ବହୁତ କଥା ରହିଲା। ଏବେ ଯୁଦ୍ଧ ଚାଲିଛି, ବର୍ତ୍ତମାନ ଆମେ ସକାଳେ ଶୁଣୁଛେ ଭଗବାନ ସବୁ ଯୁଦ୍ଧ କରୁଛନ୍ତି, ମନୁଷ୍ୟ ଭାବରେ ଯେଉଁ ଲୀଳା କରୁଛନ୍ତି, ଭଗବାନଙ୍କର ଯେଉଁ ଲୀଳା ଅଛି, ଭଗବାନ ଯେତେବେଳେ ଲୀଳା କରୁଥିଲେ 5500 ବର୍ଷ ତଳର ଘଟଣା, ସେତେବେଳେ କେତେଜଣ ଜଣ ଜାଣିଥିଲେ ଭଗବାନ କୃଷ୍ଣ ବୋଲି, କୃଷ୍ଣଙ୍କୁ ଭଗବାନ ବୋଲି କେତେଜଣ ଜାଣିଥିଲେ, ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣିଥିଲେ, ଅନ୍ୟମାନେ ଜାଣିନଥିଲେ। ଶିଶୁପାଳ କହିଲା ଇଏ ଗୋଟେ ଲୋକ, ଇଏ ଗୋଟେ ସବୁଠାରୁ ଆର କୌଣସି ଭଲ ଗୁଣ ନାହିଁ, ସବୁ ଦୋଷ ସବୁ ରହିଛି, ଖାଲି ଦୋଷ ହିଁ ଦୋଷ। କହିଲେ ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ବହିଷ୍କୃତା କ'ଣ ଇଏ ସବୁ ରହିଛି। ଯେତେବେଳେ ରାଜସ୍ୱ ଯଜ୍ଞରେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରୁଥିଲେ, ସେତେବେଳେ କାହାକୁ ପ୍ରଥମେ ଦୀପ ଦେଖେଇବେ, କାହାକୁ ପୂଜା କରିବେ, ପ୍ରଥମେ କାହାକୁ ପୂଜା କରିବେ, ସେଠି ବହୁତ ରହିଛନ୍ତି ମୁନି ଋଷିମାନେ ଦେବତାମାନେ ସବୁ, କିଏ କ'ଣ ସବୁ ରହିଛନ୍ତି, ସବୁ ଆସିଛନ୍ତି, ସମସ୍ତେ ଆସିଛନ୍ତି। ଏ 20,100 ଯେଉଁ ଜରାସନ୍ଧ ବନ୍ଦିକରି ରଖିଥିଲେ ରାଜା, ସେମାନେ ବି ଆସିଛନ୍ତି। ତେଣୁ ସହଦେବ କହିଲେ ଅଗ୍ର ପୂଜ୍ୟ ହେଉଛନ୍ତି କୃଷ୍ଣ, ଏଠି ଯେଉଁ ଆସିଛନ୍ତି କୃଷ୍ଣ, କୃଷ୍ଣ ମଧ୍ୟ ଯାଇଥିଲେ ସେଠିକି, ଜରାସନ୍ଧକୁ ହତ୍ୟା କରିବା ପାଇଁ ଯାଇଥିଲେ, କୃଷ୍ଣ ଅର୍ଜୁନ ଏବଂ ଭୀମ ଯାଇଥିଲେ ତିନି ଜଣ ଯାକ। ଆଉ ଜରାସନ୍ଧ କହିଲେ କୃଷ୍ଣ ତୁଟା ଇଏଟା ତୋଟା ଡରୁଆଟା, ତୁ ମୁଁ ସହିତ କ'ଣ ତୁ ଯୁଦ୍ଧ କରିବି ବା ପ୍ରତିଦ୍ୱନ୍ଦ୍ୱିତା କରିବି, ଯୁଦ୍ଧ କ'ଣ କରିବି, ଆଉ ଇଏ ଅର୍ଜୁନଟା ଏଇଟା ଛୋଟିଆ ପିଲାଟା, ଇଏ ଜାଣିନାହିଁ କିଛି, ଏ ଭୀମ ମୋ ସହିତ ସମସ୍କନ୍ଦ ହେବ, କାହିଁକି ଯୁଦ୍ଧ କଲେ 22 ଦିନ ନା କେତେ ଧରିକି ଯୁଦ୍ଧ କଲେ, ପ୍ରତିଦିନ ସକାଳେ ଯୁଦ୍ଧ ହେବ, ସନ୍ଧ୍ୟାବେଳେ ଆସିକିରି ବସି ଖାଇବା ପିଇବା କରିବେ, ଡାଇନିଂ ଟେବୁଲରେ ବସି ଖାଇବା ପିଇବା କରିବେ, କଥାବାର୍ତ୍ତା ଗପସପ ସବୁ ହସଖୁସି ସବୁ ହେବ। ଏଇଭଳି ଭାବରେ 22 ଦିନ ଧରି ଚାଲିଲା, 22 ଦିନ ଯେତେବେଳେ ଚାଲିଲା, 22 ଦିନ ପାଖାପାଖି ବୋଧେ ମୁଁ ଭାବୁଛି 22 ଦିନ, ତାପରେ ଭୀମ କହିଲେ, ଭଗବାନ କୃଷ୍ଣ କହିଲେ, ଭୀମ କହିଲେ ପ୍ରଭୁ ଆଉ ମୁଁ ଆକୁ ପାରିବି ନାହିଁ, ଯେତେ ମାରିଦେଲେ ମଧ୍ୟ, ମାରିକି ଫୋପାଡ଼ିଦେଲେ ମଧ୍ୟ ସେ ପୁଣି ଆସି ଯୋଡ଼ିକି ଏକଜୁଟ ହେଇଯାଉଛି, ତେଣୁ ଭଗବାନ ତାକୁ ଗୋଟେ ଦେଇଦେଲେ, ଇସାରା ଦେଇଦେଲେ, ଇସାରା ଦେଇଦେଲେ କ'ଣ ନା, ଜରାସନ୍ଧର ଯେଉଁ ଜନ୍ମ ବୃତ୍ତାନ୍ତ ଭଗବାନ ଜାଣିଛନ୍ତି, ଆଉ କିଏ ଜାଣିନଥିଲେ, ତେଣୁ ଜରାସନ୍ଧ ବା ତାଙ୍କ ପିତା ଏପରି ଜାଣିଥାଇ ପାରନ୍ତି, ଯାହା ବି ହଉ, ତେଣୁ ଏଇଟାକୁ କିଏ ଜାଣିନଥିଲେ, ଭୀମ ମଧ୍ୟ ଜାଣିନଥିଲେ, ତେଣୁ ସେ ତାଙ୍କୁ ଦେଇଦେଲେ ତାଙ୍କ ରହସ୍ୟ, ଜରା ଜନ୍ମ ହେଇଥିଲା ଯେମିତି କେତେବେଳେ ଭାବରେ ନା, ଜନ୍ମ ହେଇଥିଲା 2 ଟୁକୁଡ଼ା ହିସାବରେ ଜନ୍ମ ହେଇଥିଲା, 2 ପାହାଳ, ଜରା ତାକୁ ମିଶାଇ ଦେଇକି ଜରାସନ୍ଧ କରିଥିଲି, ତା ନାଁ ହେଇଥିଲା ଜରାସନ୍ଧ, ବୃହଦ୍ରଥଙ୍କ ପୁତ୍ର ନା ଶୁଣୁଥିଲେ ନା, ସେ ଯେଉଁ ରହିଛି। ତେଣୁ ଭଗବାନ ଦେଖେଇଲେ ଗୋଟେ ଏଇଠି ବାହାର କଲେ, ଗୋଟେ ଦୁବ ଘାସରେ କାଢ଼ିକି ଚିରିକିରି ଏମିତି ପକେଇଦେଲେ, ଓଲଟା ପକେଇଦେଲେ, ଯେତେବେଳେ ପକେଇଦେଲେ ଭୀମ କ'ଣ କଲେ, ଧରିଦେଲେ ଗୋଡ଼କୁ ଗୋଡ଼ ଗୋଡ଼ ଗୋଟେ ପକେଇକି ତଳୁ ପକେଇ ଦେଇକିରି ତା ଗୋଡ଼ ଉପରେ ଗୋଟେ ଗୋଟେ ଗୋଡ଼କୁ ଧରିଦେଲେ, ଗୋଟେ ଗୋଡ଼ ପକେଇ ଦେଇକିରି ଦାନ୍ତ କାମୁଡ଼ିକିରି
ଆଉ ଗୋଟେ ଗୋଡ଼ ଧରିକି ଫିଟିଦେଲେ ପୁରା ପାହାଡ଼ ହେଇଗଲା ଏବଂ ଦୁଇପଟେ ଓଲଟା ପାଖରେ ପକେଇଦେଲେ କହିଦେଲେ ମୃତ୍ୟୁବରଣ କଲା। 20,100 ରାଜାଙ୍କୁ ବନ୍ଦୀ କରି ରଖିଥିଲା। ଆମେ ଶୁଣିବା ସକାଳେ ସେସବୁ ରହିଛି କଥା ସବୁ ଆସିବ 20। ଏ ଅବଶ୍ୟ ଏଥିରେ ଆସିବ ନାହିଁ, ଏ ଯେ 10:23 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏ ଜରାସନ୍ଧକୁ ଭଗବାନ ତ ମାରିବେ ନାହିଁ, ଜରାସନ୍ଧକୁ ଡରିକି ପଳେଇବେ। ଶଙ୍ଖ ବାଜିବେ ବର୍ତ୍ତମାନ ଡରିକି ପଳେଇଲେ ବୋଲି ବନ୍ଧୁଜୀ ଦେଉନ। ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି ସେଇଟା କାଢ଼ିକି ପଡ଼ିବ ନା ସେଇଟା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ଏଇଠି ମାରିଦେବ ରାମ 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 ହରେ ହରେ ତେଣୁ ଏ ଯେଉଁ କହିଥିଲି ଭଗବାନଙ୍କର କଥା କାହିଁକି ଆସିଲା ଏଠି ସବୁ ସେ 10:23 ଅଧ୍ୟାୟରେ କଥା ଆସିବ 23 ଅଧ୍ୟାୟରେ ଆସିବ। ସେହି ସମୟରେ 20,100 ରାଜାଙ୍କୁ ବନ୍ଦୀ କରି ରଖିଥିବେ ଜରାସନ୍ଧ, ଠିକ ହେଲା। ତେଣୁ ଏ ଯେଉଁ ରହିଛି ସେମାନେ ସବୁ ଆସିଥିବେ, ସେ ରାଜସ୍ୱ ଜାଗାରେ ସବୁ ଯୋଗ ଦେଇଥିବେ। କିନ୍ତୁ କୃଷ୍ଣ ଯେ ଭଗବାନ ଅଗ୍ରପୂଜ୍ୟ ସେଇଟାକୁ ଶିଶୁପାଳ ଇତ୍ୟାଦି ଯେଉଁ ରାଜାମାନେ ସେମାନେ ସବୁ ମନା କରିଦେଲେ, ନା ଇଏ କ'ଣ ରାଜା, ବର୍ଣ୍ଣାଶ୍ରମ ତାହାର ହତା, ବର୍ଣ୍ଣାଶ୍ରମ କୁଳପେକ୍ଷା, ଆଙ୍କର କୌଣସି ବର୍ଣ୍ଣ ନାହିଁ, କୌଣସି ଆଶ୍ରମ ଆଶ୍ରମ ନାହିଁ। ଆଚ୍ଛା ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ବହିଷ୍କୃତା, ଏସବୁ ଧର୍ମକୁ ତ୍ୟାଗ କରିଦେଇଛି, କୌଣସି ଧର୍ମ ଧର୍ମ ଅଧର୍ମ ସବୁ କାର୍ଯ୍ୟ କରୁଛି। ଇଏ ଯେଉଁ ପରସ୍ତ୍ରୀମାନଙ୍କ ସହିତ ଯାଇକି ରାତିରେ ନୃତ୍ୟ କରୁଥିଲା ବୃନ୍ଦାବନରେ, ଆମେ ଶୁଣିଛୁ ଏଇଭଳି ଭାବରେ ସବୁ କହିଲା ସର୍ବଧର୍ମ ବହିଷ୍କୃତା। ଏବଂ ଏଇଭଳି ଭାବରେ ସ୍ୱୟରବର୍ତ୍ତୀ ଗୁଣହୀନା, ଏ ଯେଉଁ ମନ ଇଚ୍ଛା ଯାହା ଚାହୁଁଛି ତାହା କରୁଛି, ତାହାର କୌଣସି ଭଲ ଗୁଣ ନାହିଁ। ତେଣୁ ସପର୍ଯ୍ୟାଙ୍କ କଥା ମୋର ଅଛି, ଇଏ କେମିତି ଅଗ୍ରପୂଜା ହେବେ ଏଇଭଳି ଭାବରେ। ଭଗବାନ ଥିଲାବେଳେ ମଧ୍ୟ ସମସ୍ତେ ଜାଣୁନଥିଲେ ଏସବୁ ଭଗବାନ, ଆଉ ବର୍ତ୍ତମାନ କଥା କ'ଣ କହିବା, ଭଗବାନ ତ ବର୍ତ୍ତମାନ ନାହାନ୍ତି। ମହାପ୍ରଭୁ ଯେତେବେଳେ ଆସିଥିଲେ କେତେଜଣ ଜାଣିଥିଲେ ତାଙ୍କୁ ଭଗବାନ ବୋଲି, ଭଗବାନ ସେ ଯେଉଁ ଛଦ୍ମ ବେଶରେ ଆସିଥିଲେ, ଭକ୍ତ ବେଶରେ ଆସିଥିଲେ, ଖୁବ୍ କ୍ୱଚିତ ଲୋକ ଜାଣିଥିଲେ ସେ ହେଉଛନ୍ତି ଭଗବାନ ବୋଲି। ବର୍ତ୍ତମାନ ମଧ୍ୟ କେତେଜଣ ଜାଣୁଛନ୍ତି ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି, ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣନ୍ତି, ନହେଲେ ଅନ୍ୟମାନେ ଜାଣନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ପ୍ରପଞ୍ଚ, ଭଗବାନ ଯେଉଁ ଆସନ୍ତି ଭୌତିକ ଜଗତକୁ, ନିଷ୍ପ୍ରପଞ୍ଚ ସେଠୁ ଆସନ୍ତି ଭୌତିକ ଜଗତକୁ ଆସନ୍ତି, କାହିଁକି ନା ପ୍ରପନ୍ନ ଜନତା ଆନନ୍ଦ ସନ୍ଦୋହମ, ପ୍ରପନ୍ନ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ, ପ୍ରପନ୍ନ ଜନତା ତାଙ୍କୁ ଆନନ୍ଦ ପ୍ରଦାନ କରିବେ। ବିଭିନ୍ନ ପ୍ରକାର ଆନନ୍ଦ ରହିଛି, ବିଭିନ୍ନ ପ୍ରକାର ସେ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, ସେହି ସମ୍ବନ୍ଧରେ ସମ୍ବନ୍ଧିତ ହୋଇକରି ଭଗବାନ ତାଙ୍କୁ ସେହିଭଳି ଭାବରେ ଆନନ୍ଦ ପ୍ରଦାନ କରିବେ। ନନ୍ଦ ଯଶୋଦା ବସୁଦେବ ଦେବକୀ ଇତ୍ୟାଦି ତାଙ୍କୁ କ'ଣ ବାତ୍ସଲ୍ୟ ରସ ପ୍ରଦାନ କରିବେ। ଅର୍ଜୁନ ସୀତା ସୁବଳ ଇତ୍ୟାଦି ଏମାନେ ସବୁ ସକ୍ଷରସ ପ୍ରଦାନ କରିବେ, ଆନନ୍ଦ ପ୍ରଦାନ କରିବେ। ଏଇଭଳି ଭାବରେ ଯେଉଁମାନେ ତାଙ୍କର ପତ୍ନୀମାନେ ଅଛନ୍ତି, ତାଙ୍କର ଯେଉଁ ପ୍ରେମିକାମାନେ ସବୁ ଅଛନ୍ତି, ତାଙ୍କୁ ଏଇ କ'ଣ ଦାସ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ମାଧୁର୍ଯ୍ୟର ମାଧୁର୍ଯ୍ୟର ଆସ୍ୱାଦନ କରେଇବେ। ଏହିଭଳି ଭାବରେ କିଏ ଦାସ୍ୟ ଭାବରେ ରହିଛନ୍ତି, ଦାସ୍ୟ ସୁଖ ଆନନ୍ଦ ପ୍ରଦାନ କରିବେ। ଏହିଭଳି ଭାବରେ ପ୍ରପନ୍ନା ଜନତା ଆନନ୍ଦ ସନ୍ଦୋହ ପ୍ରତିକ୍ଷମ ପ୍ରଭୁ, ତେଣୁ ପ୍ରଭୁ ଆପଣ ଏଇଥିପାଇଁ ଆସନ୍ତି, ଏହିସବୁ ଆପଣଙ୍କର ଯେଉଁମାନେ ନିଜ ଜନ ଅଛନ୍ତି ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଆସନ୍ତି। କେତେଜଣ ଆଜି ବା ପୃଥିବୀରେ ଏତେ ଲୋକ ରହିଛନ୍ତି, କୋଟି କୋଟି ଲୋକ ରହିଛନ୍ତି, କେତେଜଣ ଭଗବାନ ବିଷୟରେ ଚିନ୍ତା କରିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି, କେତେଜଣ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଯଦି ପଚରାଯିବ, ଷ୍ଟାଟିଷ୍ଟିକ୍ସ ନିଆଯିବ, ଏଭଳି ଷ୍ଟାଟିଷ୍ଟିକ୍ସ ନାହିଁ। କିନ୍ତୁ ଭଗବାନ ଗୋଟେ ଷ୍ଟାଟିଷ୍ଟିକ୍ସ ଦେଇଛନ୍ତି ଭଗବତ ଗୀତାରେ। କ'ଣ ଦେଇଛନ୍ତି ଭଗବାନ? ଷ୍ଟାଟିଷ୍ଟିକ୍ସ ଦେଇଛନ୍ତି ପୃଥିବୀର ଲୋକମାନଙ୍କ ବିଷୟରେ। କ'ଣ କହିଲେ ଭଗବାନ? ଭଗବାନ କହିଲେ ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତ୍ ସିଦ୍ଧେ। ହଜାର ହଜାର ଲୋକମାନେ କେହି ଭଗବାନ ବିଷୟରେ ଚିନ୍ତା କରୁନାହାନ୍ତି, ସେମାନେ ପଶୁଭଳି ଜୀବନଯାପନ କରୁଛନ୍ତି। ଏବଂ ଯେଉଁ କେତେଜଣ ଲୋକ ଯାଉଛନ୍ତି ଭଗବାନ ବିଷୟରେ ଜାଣିବା ପାଇଁ ବା କିଛି ଜୀବନରେ କିଛି ସିଦ୍ଧି ଲାଭ କରିବା ପାଇଁ, କିଛି କିଛି ବହୁତ ସିଦ୍ଧ ସବୁ ରହିଛନ୍ତି, କିଏ କେଉଁଥିରେ ସିଦ୍ଧି ଲାଭ କରିଛି, କିନ୍ତୁ ସେମାନେ ମଧ୍ୟ ଭଗବାନ ତତ୍ତ୍ୱରେ ଜାଣିନାହାନ୍ତି। ସେମାନେ କିଛି ଅଣିମା ସିଦ୍ଧି ଲାଭ କରିଦେଇଛନ୍ତି, ସେମାନେ ଅବଶ୍ୟ ଆମେ ଭଗବାନ ବୋଲି, କିଏ ଲଘିମା ସିଦ୍ଧି ଲାଭ କରି ପ୍ରାପ୍ତ ହୋଇଛନ୍ତି ସେ କହୁଛନ୍ତି ଆମେ ଭଗବାନ। ଏଇଭଳି ଭାବରେ ସିଦ୍ଧମାନେ ମଧ୍ୟ ଭଗବାନ ଜାଣନ୍ତି ନାହିଁ, ଆମେ ଭାବିକି ଭଗବାନ, ଆମେ ତାଙ୍କୁ କହିବା ଭଗବାନ ବୋଲି, ଆଉ ସେ ଭଗବାନ କ'ଣ? ସେ ତ ଭଗବାନ କ'ଣ ଜାଣିନାହାନ୍ତି, ସେ ନିଜକୁ ଭଗବାନ ବୋଲି କହୁଛନ୍ତି। ଆମେ ଭାବୁଛୁ ହଁ ସେ ଭଗବାନ, ଏତେ ସିଦ୍ଧି ରହିଛି, ଏତେ କଥା କହିଦେଉଛନ୍ତି, ଆଉ ସେ ଭଗବାନ। ତେଣୁ ସିଦ୍ଧ ଲୋକ ଭଗବାନ କହିଲେ ସିଦ୍ଧ ଲୋକମାନେ ମଧ୍ୟ ଜାଣୁନାହାନ୍ତି, କଶ୍ଚିନ୍ ମାନ ବ୍ୟତୀତ ତତ୍ତ୍ୱତଃ। ତେଣୁ ପୃଥିବୀରେ ଏତେ କୋଟି ଲୋକମାନଙ୍କ ଭିତରେ ହିସାବ କର, ଭଗବାନ କହିଦେଲେ, ଷ୍ଟାଟିଷ୍ଟିକ୍ସ ଦେଇଦେଲେ, ଏତିକି ଲୋକ ଜାଣନ୍ତି ମୋତେ ତତ୍ତ୍ୱରେ। ତେଣୁ ଯାହା ବି ହେଉ, ଏ ଯେଉଁ ରହିଛି ଭଗବାନଙ୍କ ଶରଣରେ ଯେଉଁମାନେ ଯାଉଛନ୍ତି, ପ୍ରପନ୍ନ ଜନତା ନନ୍ଦ ସନ୍ଧୁ ହନ, ତାଙ୍କୁ ସେ ଆନନ୍ଦ ପ୍ରଦାନ କରିବେ, ତାଙ୍କର ସେବା କରିକିରି, ତାଙ୍କ କଥା କହିକିରି, ତାଙ୍କ କଥା ଶ୍ରବଣ କରିକି, ତାଙ୍କ କଥା କୀର୍ତ୍ତନ କରିକି, ତାଙ୍କ ସେବା କରିକିରି, ତାଙ୍କର ବିଭିନ୍ନ ପ୍ରକାର ଭାବରେ ତାଙ୍କ ସହିତ ଯୁକ୍ତ ହୋଇକରି ଏହିଭଳି ଭାବରେ ସେମାନେ ଆନନ୍ଦ ପ୍ରାପ୍ତ ହେବେ। ପ୍ରପନ୍ନ ଜନତା ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି, ପ୍ରପନ୍ନ ପ୍ରକୃଷ୍ଟ ରୂପରେ ତାଙ୍କର ଶରଣରେ ଯାଇଛନ୍ତି, ପୂର୍ଣ୍ଣ ଭାବରେ ତାଙ୍କ ଶରଣରେ ଯାଇଛନ୍ତି, ତାଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ସେଥିପାଇଁ ଭଗବାନ ଆସନ୍ତି। ବ୍ରହ୍ମା କହୁଛନ୍ତି କଥା ପ୍ରତିତୁଂ ପ୍ରଭୁ, ଏଇଟା ବିସ୍ତାର କରୁଛନ୍ତି ଭଗବାନ ବ୍ରଜବାସୀମାନଙ୍କୁ, କେତେ ଆନନ୍ଦ ପ୍ରଦାନ କଲେ, ଏଗାର ବର୍ଷ କାଳରୁ ଲୀଳା କଲେ, ଶହେ ବର୍ଷ କାଳ ସେ ଆଉ ବୁଲିପାରିଲେ ନାହିଁ, ସେ ଲୀଳାକୁ ସ୍ମରଣ କରି କରିକି ତାଙ୍କ ଜୀବନ କଟିଗଲା। ଏଇଟା କୁହାଯାଏ ଯେଉଁ ମିଳନରେ ଯେତିକି ଆନନ୍ଦ ଥାଏ, ବିରହରେ ତାଠାରୁ ଅଧିକ ଆନନ୍ଦ ଥାଏ। ଆମର ଯେଉଁ ଏଇ ଧାରାରେ ରହିଛି, କୃଷ୍ଣ ଚେତନା ଧାରାରେ, ଆମର ଇସ୍କନ ଧାରାରେ ଆମର ଯେଉଁ ରହିଛନ୍ତି ମହାନ ମହାନ ଆଚାର୍ଯ୍ୟମାନେ ସବୁ ରହିଛନ୍ତି, ପ୍ରଭୁପାଦଙ୍କଠୁ ଆରମ୍ଭ ଗୁରୁଦେବ, ପ୍ରଭୁପାଦ ଇତ୍ୟାଦି, ଷଡ଼ ଗୋସ୍ୱାମୀ ଇତ୍ୟାଦି, ମହାପ୍ରଭୁ ନିଜେ, ଏଇଭଳି ଭାବେ ମାଧବେନ୍ଦ୍ର ପୁରୀ, ଏଇଭଳି ଭାବେ ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଆମର ଯେଉଁ ଏ ଧାରା, ଇଏ ହେଉଛି ବିପ୍ରଲମ୍ବ ଧାରା। ବିପ୍ରଲମ୍ବ ଧାରା କହିଲେ ହେ ରାଜଦେବୀ କେ ଚଳିତେ, ହେ ନନ୍ଦ ସୁନାକୃତ ଶ୍ରୀ ଗୋବର୍ଦ୍ଧନ କଳ୍ପ ପାଦ ପତଳେ କାଳିନ୍ଦୀ ବନେକୃତ ଗୋସନ୍ତା ବିଧି ସର୍ବତୋବ୍ରଜପୁରେ ଖେଦେଇ ମହାବିହଳୋ ବନ୍ଦେ ରୂପ ସନାତନୌ ରଘୁଯୁଗ ଶ୍ରୀଜୀବ ଗୋପାଳପୁ। ଆମେ ଯେଉଁ ଆମ ମା ମନ୍ତ୍ର କୀର୍ତ୍ତନ କରୁଛେ, ଏଇ ବିପ୍ରଲମ୍ବ ଭାବରେ ପ୍ରଭୁ ହେ ରାଧେ, ହେ ହରେ, ହରେ କହିଲେ ରାଧେ ବା ହରି, ହରି ହରେ ସମ୍ବୋଧନ, ହରି ହରି ହରେ ବା ହରା, ପ୍ରଭୁପାଦ ମହାରାଜଙ୍କ ହରା, ହରେ ଅର୍ଥ ହେଉଛି ଭଗବାନ ହେଉଛନ୍ତି ହରି, ତାଙ୍କର ଶକ୍ତି ହେଉଛନ୍ତି ରାଧାରାଣୀ ହରା, ତାଙ୍କୁ ସମ୍ବୋଧନ ମଧ୍ୟ ହରେ କୁହାଯାଏ। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ, ହରେ ରାମ 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 ହରେ ହରେ, ଆର ବହୁତ କଥା, ବହୁତ ଅର୍ଥ ରହିଛି। ରାଧାରାଣୀ ମଧ୍ୟ ଭଗବାନଙ୍କ ନାମ ଦେଉଛନ୍ତି, ହରିକୃଷ୍ଣ ମହାମନ୍ତ୍ର ଦେଉଛନ୍ତି, ଏଇଟା କୁହାଯାଇଛି। ସର୍ବବେଦ ବୋଲେ ଯତ ମୁକ୍ତ ମହାଜନ, ପରବ୍ୟମି କରେ ସଦା ନାମ ସଂକୀର୍ତ୍ତନ। ନାମ ସଂକୀର୍ତ୍ତନ କଲେ ଏଇଭଳି ଭାବରେ ନାମ ସଂକୀର୍ତ୍ତନ କରୁଛନ୍ତି ଏ ମହାମନ୍ତ୍ର। ରାଧାରାଣୀ ମଧ୍ୟ ଏଇ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି। ରାଧାରାଣୀଙ୍କର ଏଠି ଯେଉଁ ହରେ, ସେଠି ଆଉ କ'ଣ ସେ ରାଧାରାଣୀଙ୍କୁ ନିଜକୁ ସମ୍ବୋଧନ କରିବେ? ହରେ ଶବ୍ଦର ଦୁଇଟି ଅର୍ଥ ରହିଛି, ହରେ ଶବ୍ଦର ତ ଅନେକ ଅର୍ଥ ରହିଛି, କିନ୍ତୁ ଏଠି ଯେଉଁ ମହାମନ୍ତ୍ର କୁହାଯାଉଛି ଏହାର ଅର୍ଥ ହେଉଛି ହରି କହିଲେ ଭଗବାନ, ତାଙ୍କୁ ସମ୍ବୋଧନ ହରେ। ରାଧାରାଣୀ ଯେଉଁ ମହାମନ୍ତ୍ର କରୁଛନ୍ତି, ସେ କୃଷ୍ଣଙ୍କୁ ସ୍ମରଣ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ରାଧାରାଣୀ ଯେଉଁ ରାମ କଥା କହୁଛନ୍ତି, ସିଏ ଆମ ଇଏ ଶ୍ରୀରାମ ନୁହଁ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ରାମ ବୋଲି କୁହାଯାଉଛି, କାରଣ ସେ ଆନନ୍ଦ ପ୍ରଦାନ କରନ୍ତି, ସେଥିପାଇଁ ରାମ। ଆଉ କୃଷ୍ଣ ମଧ୍ୟ ଭଗବାନ ନାମ ନେଉଛନ୍ତି, ହରେ କୃଷ୍ଣ। ଅର୍ଥାତ୍ ସେ ଯେଉଁ ହରେ କହିଲେ ସେ ରାଧାରାଣୀଙ୍କୁ ନାମ ସମ୍ବୋଧନ କରୁଛନ୍ତି, ହରେ ହରେ ସେଠି। ତେଣୁ ଯେଉଁମାନେ ପ୍ରପନ୍ନା ଜନନ୍ତ ନନ୍ଦ, ଯେଉଁମାନେ ତାଙ୍କର ଶରଣରେ ଯାଇଛନ୍ତି, ତାଙ୍କୁ ସେ ଆନନ୍ଦ ପ୍ରଦାନ କରିବେ ପ୍ରତିଦିନ ପ୍ରଭୁ, ଏହିଭଳି ଭାବରେ ଇଏ କହିଛନ୍ତି ବ୍ରହ୍ମା କହୁଛନ୍ତି, ଭଗବାନ ଯେଉଁ ଆସନ୍ତି ଏହିଭଳି ଭାବରେ ଆସନ୍ତି। ତେଣୁ ଏଠି ସନାତନ ଜୀବ ଗୋସ୍ୱାମୀ କହୁଛନ୍ତି, ଭଗବାନଙ୍କର ଯେଉଁ ଲୀଳା ଯେଉଁ ଆନନ୍ଦ ପ୍ରଦାନ କରନ୍ତି ଭକ୍ତମାନଙ୍କୁ, ଏସବୁ ଭାଗବତ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଉଛି। ଭଗବାନ ଯେତେବେଳେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 46 ଶ୍ଳୋକରେ ଏକଟା କୁହାଯାଇଛି, ଭଗବାନ ଯେତେବେଳେ ବାଲ୍ୟଲୀଳା ସବୁ କରୁଥିଲେ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଗଲା, ଏଇଟାକୁ ଯେତେବେଳେ ପରୀକ୍ଷିତ ମହାରାଜ ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ, ନନ୍ଦ କି ମକର ପ୍ରଭୁ, ନନ୍ଦ କି ମକର, ନନ୍ଦ କ'ଣ କାର୍ଯ୍ୟ କରିଥିଲେ ଆଜି ଭଗବାନ ତାଙ୍କର ପୁତ୍ର ରୂପରେ ଲୀଳା କରୁଛନ୍ତି। ଯଶୋଦାସ ମା ବାଗା କପୋଜସ୍ୟ ସ୍ତନା ଘରିମ୍, ଯଶୋଦା ମଧ୍ୟ କ'ଣ କରିଥିଲେ, ପୁଣ୍ୟ କାର୍ଯ୍ୟ କରିଥିଲେ ଯାହାକି ଭଗବାନ ଆଜି ତାଙ୍କର ସ୍ତନ୍ୟପାନ କରୁଛନ୍ତି। ପରୀକ୍ଷିତ ମହାରାଜ ଏଭଳି ଆନନ୍ଦ ହୋଇଗଲେ, ସେମାନେ ତ ଯାହା ଆନନ୍ଦ ହେଉଛନ୍ତି ହେଉଛନ୍ତି, ଏ କଥା ଶୁଣିକିରି ମୋତେ ଇଏ ବହୁତ ଆନନ୍ଦରେ ଏଇ ପ୍ରଶ୍ନଟି ପଚାରିଥିଲେ। ଏହିଭଳି ଭାବରେ ବହୁତ କଥା ରହିଛି, ଭଗବାନଙ୍କର ଯେଉଁ ଅବତାର ସବୁ ରହିଛି, ଅବତାରମାନଙ୍କର ସବୁ ତାଙ୍କର ଯେଉଁମାନେ ତାଙ୍କର ଶରଣରେ ଯାଇଛନ୍ତି, ତାଙ୍କୁ ସେ ବହୁତ ଆନନ୍ଦ ପ୍ରଦାନ କରନ୍ତି। ଏବଂ ଇଏ ମଧ୍ୟ କହିଲେ ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ ଶ୍ଳୋକଟି କହିଲେ, ଜଷ୍ଟ ଶୁଣନ୍ତୁ ଅପେଇତି ଅର୍ତି ବିତୃଷ୍ଣା କ'ଣ ସତ୍ୟଂ ଚ ଶୁଦ୍ଧେତି ଅଚିରେଣ ପୁଂସା ଭକ୍ତି ହରଉ ତକ୍ତେଶ ସଖ୍ୟଂ ତଦେବ ହାରଂ ବଦମନ୍ୟ ସୁଚେତ। ଭଗବାନ କଥାରେ କେତେ ରହିଛି ତାର ଫଳ, ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ କଥା କହୁଛନ୍ତି, ଯଦି ଶୁଣୁଛନ୍ତି ସେତେବେଳେ ତାଙ୍କୁ ଏହିଭଳି ଭାବରେ ଆନନ୍ଦ ସେ କହୁଛନ୍ତି। ଭଗବାନ କଥା ଶୁଣିଲେ ଆମର ଯେଉଁ ତୃଷ୍ଣା ରହିଛି ଭୌତିକ ଜଗତ ପ୍ରତି ଯେଉଁ ତୃଷ୍ଣା ରହିଛି ସେଇଟା ନଷ୍ଟ ହୋଇଯିବ, ଭଗବାନ ପ୍ରତି ସେ ଆସକ୍ତି ଆସିବ। ଅପେତି ଅରତି ବିତୃଷ୍ଣା ସତ୍ୟଂଚ ଶୁଦ୍ଧେତି ଅଚିରେଣ ପୁଂସା, ଆମର ଯେଉଁ ହୃଦୟ ରହିଛି, ହୃଦୟରେ ଯେଉଁ ମଇଳା ସବୁ ରହିଛି କାମ କ୍ରୋଧ ଲୋଭ ଇତ୍ୟାଦି, ଏଇଟାକୁ ମଧ୍ୟ ସଫା କରିଦେବେ ଭଗବାନ କଥା ଶୁଣିବା ମାତ୍ର ମାଧ୍ୟମରେ, ଏଇଟାକୁ ସବୁ ଆମର ସବୁ କ'ଣ ଶୁଦ୍ଧ ହୋଇଯିବ, ଆମର ହୃଦୟ ଶୁଦ୍ଧ ହୋଇଯିବ ଏବଂ ଭଗବାନ ପ୍ରତି ଭକ୍ତି ଆସିବ, ଭକ୍ତି ହରଉ ତଦ ଭକ୍ତି ସେ ସକ୍ଷମ, ଭଗବାନ ଭକ୍ତଙ୍କ ପ୍ରତି ସଖ୍ୟ ଭାବ ଆସିବ। ତେଣୁ ଇଏ କହିଲେ ଆପଣ ତଦେବ ହାରମ ବଦମନ୍ୟ ସୁଚେତ, ଏ ଭଗବାନ କଥାକୁ ଆମକୁ କୁହନ୍ତୁ, ଏ କଥାରେ ଏତେ ଆନନ୍ଦ ରହିଛି, ଭଗବାନ ଯେଉଁ ଆସନ୍ତି ଏସବୁ ଆନନ୍ଦ ପ୍ରଦାନ କରିବା ପାଇଁ ଆସନ୍ତି। ଆଉ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗୋଟେ କଥା ସୁନ୍ଦର ଭାବରେ ଉଦାହରଣ ଦେଇଛନ୍ତି, ଯେ ପ୍ରକାଶ ଦୀପ ନାହାନ୍ତି ଶୋଭତେ ଯଥା ଅନ୍ଧକାର ହେବ, ଯେମିତି ଦିନ ହୋଇଗଲା, ଦିନରେ ସୂର୍ଯ୍ୟ କିରଣ ପଡ଼ିଲେ ଆଉ ରାତିରେ ଆମେ ଯେଉଁ ଆସୁଛେ ତୁମେ ସବୁ ଆସୁଛ ଭୋରୁ ଭୋରୁ, ଯଦି ଲାଇଟ୍ ନଥାନ୍ତା ତୁମେ ଆସିବା ବହୁତ ଅସୁବିଧା ହୋଇଥାନ୍ତା, ଟର୍ଚ୍ଚ ଧରିକି ଆସିଥାନ୍ତା, ଅନ୍ଧକାରରେ ଦେଖାଯିବନି ରାସ୍ତା, ସେ ଯେଉଁ ରୋଡ଼ରେ ଲାଇଟ୍ ଦିଆଯାଇଛି କିଛି ଆଲୋକ ଦେଖାଯାଉଛି, ସେଇଟା କେତେ ଆନନ୍ଦ ଲାଗୁଛି, କିନ୍ତୁ ଦିନ ହୋଇଗଲେ ସେ ଆଲୋକ ଆଉ ରହିଛି, ତା'ର ପ୍ରଭାବ ରହିବ, ଜଣାପଡ଼ିବନି ସେଥିରେ ଲାଗିଛି ନାହିଁ ବୋଲି, ଦେଖିପାରିବ ନାହିଁ। ସେହିଭଳି ଭାବରେ ଶ୍ୱେତ ରାଜପତ୍ରେ ହୀରକତ୍ୱ ନାହାନ୍ତି ଶୋଭତେ, ହୀରା ଯେଉଁ ରହିଛି, ହୀରା ଯଦି ଖଣ୍ଡେ ଆସିବ, ଆମର ଗୋଟେ ରହିଛି ଭାରତରେ ଗୋଟେ ହୀରା ଥିଲା କୋହିନୂର ହୀରା, କୋହିନୂର ହୀରା ଗୋଟେ ଏମିତି ଥିଲା ବହୁତ ମୂଲ୍ୟବାନ ହୀରା ସେ ଥିଲା, ଇଂରେଜମାନେ ଯେତେବେଳେ ଶାସନ କରୁଥିଲେ ଆମ ଦାସକୁ ସେ ସମୟରେ ସେ ହୀରା ସେ ହୀରାକୁ ଚୋରେଇକି ନେଇଥିଲେ କୋହିନୂର ହୀରା, ସେ ମଧ୍ୟ ରାଣୀ ସେତେବେଳେ ରାଣୀ ଯିଏ ଥିଲେ ଭିକ୍ଟୋରିଆ ନା କିଏ ସେ ଥିଲେ ରାଣୀ, ତାଙ୍କୁ ସେଇଟା ଦିଆ ହେଇଥିଲା, ସେ ହୀରାକୁ ଦିଆହେଇଥିଲା। ହୀରା ଗୋଟେ ଏଭଳି ବସ୍ତୁ ତୁମେ ଯଦି ପାଟିରେ ଲଗେଇଦେବ, ଜିଭାରେ ଲଗେଇଦେବ, ତାର ମୃତ୍ୟୁବରଣ କରିବ, ହୀରା ଏସବୁ ରହିଛି, ହୀରାର ସବୁ ରହିଛି, ସେସବୁ ହୀରା ରହିଛି। ମଝିରେ ନ୍ୟୁଜ୍ରେ ଆସୁଥିଲା ଭାରତରେ ଆମର ଯିଏ ରହିଛନ୍ତି ଲିଡ଼ର ସେ କହିଥିଲେ ଇଂଲଣ୍ଡକୁ କହିଥିଲେ ତୁମେ ଆମେ ଫେରେଇ ଦିଅ ସେ କୋହିନୂର ହୀରାକୁ, ସେଇଟା ବର୍ତ୍ତମାନ ମ୍ୟୁଜିୟମରେ ଅଛି ବୋଲି ମୁଁ ଶୁଣୁଥିଲି। ଏ ହୀରା ହୀରା ବହୁତ ଦାମ ରହିଛି ହୀରା, କିନ୍ତୁ ହୀରା ଦେଖିବା ପାଇଁ ଧଳା ଚିକଚିକି ଧଳା ଧଳା ଚିକଚିକି ହେଉଥିବ, ଆଉ ହୀରାକୁ ଯଦି ଆମେ ଗୋଟେ ହୀରା ଦିଆଯିବ ତାକୁ ଗୋଟେ ରଜତ ପାତ୍ରରେ ଗୋଟେ ରୂପା ପାତ୍ରରେ ରଖିବା ହୀରା, ତାକୁ କ'ଣ ତାର ସ୍ୱଭାବକୁ ଦେଖିପାରିବ? କିନ୍ତୁ ଯଦି ଗୋଟେ ନୀଳ ଚାହାଦି ପାତ୍ରରେ ଗୋଟେ ନୀଳ କାଚ ପାତ୍ରରେ ଯଦି ରଖାଯିବ ହୀରା, କେତେ ସୁନ୍ଦର ଦେଖାଯିବ। ସେଇଭଳି ଭାବରେ ମାୟାମୟ ପ୍ରପଞ୍ଚରେ ଭଗବାନ ଯେଉଁ ଇଏ ହେଉଛନ୍ତି ଦିବ୍ୟ ଦିବ୍ୟ ବସ୍ତୁ, ଯେତେବେଳେ ମାୟାମୟ ଜଗତରେ ଅଦିବ୍ୟ ପ୍ରାକୃତ ଜଗତରେ ଅପ୍ରାକୃତ ଲୀଳା ଯେଉଁ ହେଉଛି, ଏଇଟା ବହୁତ ଆନନ୍ଦ ପ୍ରଦାନ କରେ, ଏଇଟା ବହୁତ ଶୋଭାୟମାନ ହୁଏ। ଆଉ ଚିର ଜଗତରେ ଭଗବାନ ଲୀଳା ଏତେ ଶୋଭାୟମାନ ହୁଏ ନାହିଁ। ତେଣୁ ଏଇଭଳି ଭାବରେ ଶ୍ଳୋକଟି କହିଛନ୍ତି। 37 ଶ୍ଳୋକରେ ଆମେ କଥାକୁ ବିଶ୍ରାମ ଦେବା, ଆହୁରି ରହିଲେଣି 3 ଶ୍ଳୋକ, ଏ ଭଗବାନଙ୍କର ବ୍ରହ୍ମାଙ୍କ ସ୍ତୁତି, ତାପରେ ଅନ୍ୟ କଥା ସବୁ ରହିଛି, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବକୁନ୍ଦ କି ନିଦାୟ ଗୌରବାନନ୍ଦେ। ଏଇଟା ଷ୍ଟାଚୁ ହେଇଯାଇଛି, ମଧୁସୂଦନ ପ୍ରୟାଣ କାଳେ ଚ କଥଂ ଜ୍ୟୋଂସି ନିୟତାତ୍ମଭିଃ।